Mataya, Loka Kotis. Tasme Gurjam Bhagavate.
Tasme
Gurjam Bhagavate. Tasme Gurjam Bhagavate. Vasudevaya Vedase. Atma-dveta-mahi-channa Mayim-ne-brahmane-namah
Tapi, yang termonggol sekarang bosan. Kenapa? ඒ නැරූ ඒ තත්ත්වාසන උපරති කරේ කොහොමද නා නරකවරණ නරකවරණ මනිනව ජොමනේ ආ කොබුරුස තත්ත්ව ගන්න නැතිලෙ බරව තත්ත්ව ගන්න නැතිලෙ
රුද්‍රංගර අපත හේතිමත් නා විඥාන කොටා පාප කාර්යෙ නෙක්ත තිරේ අනේ ජොඩා පාපවලි උච්චේ සිටිය උස සිතා පාප නුමා ତେଣୁ ସେଇଟା ଯୋଗ ଦେଉନି ଆମ ସେ ସମୟରେ ଆଦମଶେ କହନ୍ତି ଯେମିତି ଆମେ ଟ୍ରାଫିକ ନିୟମ ରହିଛି ରାସ୍ତାରେ ଯାଉଛେ ବାମପଟେ ଯିବା ଯଦି ଟ୍ରାଫିକ ଲାଇଟ୍ ଲାଗିଲା ତାହେଲେ ଆମକୁ ଅଟକାଇବାକୁ ପଡ଼ିବ କିନ୍ତୁ ଯେଉଁମାନେ ବିମାନରେ ଯାଉଛନ୍ତି ସେମାନେ କହିବେନି ଟ୍ରାଫିକ ଏଠି ଅଛି ଟ୍ରାଫିକ ଲାଇଟ୍ ଲାଗିଲା ଆମେ ଯିବାନି ସେମିତି ତେଣୁ ସେଇଭଳି ଭାବରେ ଆମ ପାଇଁ ଯେଉଁ ନିୟମ ସ୍ୱର୍ଗପ୍ରକଳ ଚାଷୀମାନଙ୍କ ପାଇଁ ସେ ନିୟମ ଲାଗୁ ନାହିଁ ତେଣୁ ସେମାନେ ଜନସମା ସହିତ ଉପଭୋଗ କରୁଛନ୍ତି ବା ବାଡ଼ି ପତ୍ର ପାଳନ କରୁଛନ୍ତି ସେସବୁ ଆମର ଏଠି ତୁଳନାରେ ଯେଉଁ ପାପ ଯେଉଁ ଭଲ ଅଛି ଯେଉଁ ପାଳନ ସୁନା ସ୍ୱର୍ଗପ୍ରକଳ ହିସାବରେ ସେସବୁ ସେମାନେ ନୁହଁ ଯାହାକୁ ସେମାନେ ଯେହେତୁ ତତ୍ତ୍ୱ ଜାଣିନଥିଲେ ଯେଉଁମାନେ ସ୍ୱର୍ଗଲୋକକୁ ଯାଉଛନ୍ତି ଉନ୍ନତ ଲୋକକୁ ଯାଉଛନ୍ତି ସେଠି ମଧ୍ୟ ସେମାନେ ଆହୁରି ଉନ୍ନତି ଯିବା ପାଇଁ ଉନ୍ନତ ଲୋକକୁ ଯିବା ପାଇଁ ସୁବିଧା ରହିଛି କିନ୍ତୁ ସାଧାରଣ ଲୋକମାନେ ଯେଉଁ ଯାଆନ୍ତି ସେ ଉନ୍ନତ ଲୋକମାନେ ଯାଆନ୍ତି ସେଠି ଯେଉଁ ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ରହିଛି ବହୁତ ବିଶାଳ ରହିଛି ଏକାଙ୍କା ସ୍ୱର୍ଗଲୋକକୁ ବିଶାଳ ବୋଲି କୁହାଯାଇଛି ଅନେକ ପ୍ରକାର ଐଶ୍ୱର୍ଯ୍ୟ ରହିଛି ସେ ଐଶ୍ୱର୍ଯ୍ୟରେ ସେମାନେ ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଏ ଜନ୍ମେଇ ଯେ ତୟା ଅପହୃତ ତିଆରି ସାଙ୍ଗ କ'ଣ ଶିଶୁ ଏ ଯେଉଁ ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ଥିବାରୁ ଆମର ଚେତସା ବା ବୁଦ୍ଧି ଆମ ନଷ୍ଟ ହେଇ ଅପହୃତ ହେଇଯାଏ ତୟା ଅପହୃତ ତିଆରି ସାଙ୍ଗ ବ୍ୟବସାୟ ବୁଦ୍ଧି ସମାଧାନ ନ ବିଜ୍ଞତି ଭଗବତ ଗୀତା ଦ୍ୱିତୀୟ ବାଣ କହିଛନ୍ତି ଏ ଯେଉଁ ବ୍ୟକ୍ତିର ଐଶ୍ୱର୍ଯ୍ୟ ରହିଛି ଏ ଐଶ୍ୱର୍ଯ୍ୟ ପ୍ରତି ଲୋକମାନେ ସମସ୍ତଙ୍କର ଭୋଗ ପ୍ରବୃତ୍ତି ରହିଛି ଯେହେତୁ ଉନ୍ନତ ଲୋକକୁ ଯାଉଛନ୍ତି ସେଠି ସବୁ ପ୍ରକାର ଭୋଗ ବ୍ୟବସ୍ଥା ରହିଛି ତେଣୁ ସେମାନେ ଭୋଗରେ ପ୍ରବୃତ୍ତ ହେଉଛନ୍ତି କିନ୍ତୁ ଯେଉଁମାନେ କର୍ତ୍ତବ୍ୟ ସେମାନେ ସେ ଭୋଗ ପ୍ରତି ଆସକ୍ତ ହେବେ ନାହିଁ ଭୋଗ ଥିଲେ ମଧ୍ୟ ଭୋଗ ଗ୍ରହଣ କଲେ ମଧ୍ୟ ସମ୍ବନ୍ଧ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧରେ ଗୁପ୍ତ ବୈରାଗୀ ମୁଖ୍ୟତି ବହୁତ ଭୋଗ ଐଶ୍ୱର୍ଯ୍ୟ ଅଛି ଭୋଗ ଐଶ୍ୱର୍ଯ୍ୟ ସତ୍କାରଣା ଏସବୁ ଭଗବତୀତା ଦ୍ୱିତୀୟ ବାହାର କହିଛନ୍ତି ଏ ଯେଉଁ ଭୋଗ ରହିଛି ଏ ଐଶ୍ୱର୍ଯ୍ୟ ରହିଛି ଆ ପ୍ରତି ଆକୃଷ୍ଟ ସମସ୍ତେ ରହୁଛନ୍ତି ଯେଉଁମାନେ ଆକୃଷ୍ଟ ହେଇଛନ୍ତି ସେମାନେ ତାଙ୍କ ଅପହୃତ ଚେତସା ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଉଛି ତେଣୁ ତାଙ୍କ ଜୀବନର କ'ଣ କର୍ତ୍ତବ୍ୟ ସେମାନେ ବୁଝିପାରୁନାହାନ୍ତି ତେଣୁ ନଳକୁପର ଏବଂ ମଣିଦୀପ ଏ ଦୁଇ ଜଣ ଯଦିଓ ବହୁତ ଉନ୍ନତ ପିତାଙ୍କର ସେ ପୁତ୍ର ସନ୍ତାନ ରହିଛନ୍ତି କୁବେର ନଳ କିଏ କୁବେରଙ୍କର ସେମାନେ ଯାହା ପୁତ୍ର କୁବେର ହେଉଛନ୍ତି ଭଗବାନଙ୍କ ବିଭୂତି ଭଗବତ ଦଶମଧ୍ୟ ଭଗବାନ କହିଛନ୍ତି ଦ୍ୱିତୀୟ ସେ ଦକ୍ଷିଣାକ୍ରିଷ୍ଣ ଏବଂ ଭାଗବତ ପ୍ରଣାମ ଚତୁର୍ଥ ସମୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ସେ କୁବେର ଧ୍ରୁବମାନଙ୍କୁ ଆଶୀର୍ବାଦ ଦେଇଛନ୍ତି ଯେ ତୁମେ ଭଗବାନ ଭକ୍ତି ଲାଭ ହଉ ଭଗବାନ ଭକ୍ତଙ୍କ ପ୍ରତି ସତ୍ୟ ଲାଭ ହଉ ଏସବୁ ଆଶୀର୍ବାଦ ଦେଇଛନ୍ତି ଏତେ ଶକ୍ତି ତାଙ୍କର ଅଛି କିନ୍ତୁ ଏଭଳି ଉନ୍ନତ ପିତାଙ୍କର ପୁତ୍ରମାନେ ହେଇକି ମଧ୍ୟ ଏଇ ଦୁଇ ଜଣ ପୁତ୍ର ହେଇକି ମଧ୍ୟ ଭଗବତ ତତ୍ତ୍ୱ ସେମାନେ ଜାଣିନାହାନ୍ତି ପୁଣି ସେମାନେ ରୁଦ୍ରଙ୍କର ଅନୁସାରେ ହେଇକି ରହିଛନ୍ତି ରୁଦ୍ରଙ୍କର ସେବା କରୁଛନ୍ତି ଭଗବାନଙ୍କର ଭଗବାନଙ୍କର ସେ ହେଉଛନ୍ତି ଅବତାର ଗୁଣ ଅବତାର ରୁଦ୍ରଦେବ ତାଙ୍କର ଅନୁସାରେ ହେଇକି ମଧ୍ୟ ସେ ତତ୍ତ୍ୱ ଉପଲବ୍ଧି କରିପାରୁନାହାନ୍ତି କିନ୍ତୁ ଯେତେବେଳେ ନାରଦୀୟ ହିସାବ ଦେଲେ ଏକଶହ ବର୍ଷ ଦିବ୍ୟ ଏକଶତ ବର୍ଷ ରହିଲେ ସେ ଗୋକୁଳରେ ଜନ୍ମଲାଭ କଲେ ଜନ୍ମଲାଭ ଜନ୍ମଲାଭ କରିଛନ୍ତି ଏବଂ ତାପରେ ବର୍ତ୍ତମାନ ଭଗବାନ ଦର୍ଶନ କରୁଛନ୍ତି ଭଗବାନ ସେ ଭଗବାନଙ୍କ ତତ୍ତ୍ୱ ସେ ଜାଣୁଛନ୍ତି ଭଗବାନ ତତ୍ତ୍ୱ ଭଗବତୀତା ସମ୍ବନ୍ଧରେ ଭଗବାନ କହିଛନ୍ତି କଶ୍ଚିତ ଖୁବ୍ ପ୍ରତିପୂର୍ବକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି ମନୁଷ୍ୟାଣ ସରସ୍ୱେଶୁ କଶ୍ଚିତ ଯେତେବେଳେ ସିଦ୍ଧ ହେ ଯେତଦାନ ସିଦ୍ଧାନା କଶ୍ଚିତ ମାନ ଦେଖି ତତ୍ତ୍ୱତଃ ଖୁବ୍ ପ୍ରତିପୂର୍ବକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି ତେଣୁ ଏହିଭଳି ଭାବରେ ଯେଉଁମାନଙ୍କ ତତ୍ତ୍ୱରେ ଭଗବାନ ଜାଣନ୍ତି ସେମାନଙ୍କ ଭିତରୁ ମୁଖ୍ୟ ହେଉଛନ୍ତି ଦ୍ୱାଦଶ ମହାଜନ ଦ୍ୱାଦଶ ମହାଜନ ଶ୍ରେଭୁ ନାରଦ ଶମ୍ଭୁ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟସଖୀ ଏବଂ ବୟମ ହେଲେ ଯମରାଜ କବିତା କହୁଛନ୍ତି ତାଙ୍କର ବୁଦ୍ଧମାନ ତାଙ୍କର ଷଷ୍ଠ ସ୍କନ୍ଦ ତୃତୀୟ ଅଧ୍ୟାୟ କଥା କୁହାଯାଉଛି ତେଣୁ ଏ ତତ୍ତ୍ୱ ମହାରାଜମାନେ ଏ ତତ୍ତ୍ୱ ଜାଣନ୍ତି ଓ ଭାଗବତରେ ଅନେକ ସ୍ତୁତି ରହିଛନ୍ତି ଏବଂ ବିଶେଷ ଭାବରେ 108 ସ୍ତୁତି ଅଛନ୍ତି ତେଣୁ ସେହି ସ୍ତୁତିମାନଙ୍କ ଭିତରେ ଏହି ନଳକୁବର ଏବଂ ମଳିକୁବର ସ୍ତୁତି ମଧ୍ୟ ଗୋଟିଏ ଆସିଛି ଅନେକ ସ୍ତୁତି କରିଛନ୍ତି କେତେ ସ୍ତୁତି ଆପଣ ଦେଖିବେ ବର୍ଣ୍ଣନା କରାଯାଉଛି ଭଗବତାଦଶ ଅଧ୍ୟାୟରେ ଦଶମ ସ୍ଥାନରେ ଆଉ ପରସ୍ପର କହିବେ କେମିତି ଆମେ ଭଗବାନଙ୍କୁ ଜାଣିବା ଦୃଶ୍ୟାବତାର ଜ୍ଞାନେ ଶରୀରସୁ ଅଶରୀର ଅସନ୍ତି ଏ ଶ୍ଳୋକ ପ୍ରସିଦ୍ଧ ଶ୍ଳୋକ ଚେତନ ଚଟ୍ଟ ବର୍ଣ୍ଣନା କରାଯାଇଛି ଏ ଶ୍ଳୋକରେ ଭଗବାନ କେମିତି ଜାଣିବା ତେଣୁ ଭଗବତ ତତ୍ତ୍ୱ ସେ ଜାଣିଲେ ଋଷିଙ୍କର ଅଭିଶାପରେ ସେ ଭଗବତ ତତ୍ତ୍ୱକୁ ଜାଣିଲେ ଭଗବାନ କୃପା କରୁଛନ୍ତି ତାଙ୍କ ପ୍ରତି ତେଣୁ ବର୍ତ୍ତମାନ ସେ ଯେଉଁ ସ୍ତୁତି ସବୁ କରୁଛନ୍ତି ଏସବୁ ସ୍ତୁତିରେ ଆମେ ଭଗବାନଙ୍କ ତତ୍ତ୍ୱକୁ ଜାଣିବା ଭଗବତ ତତ୍ତ୍ୱ ଜାଣିବା ପାଇଁ ହେଲେ ଆମେ ସେହି ସ୍ତୁତିକୁ ପାଠ କରିବାକୁ ପଡ଼ିବ ସ୍ତୁତିକୁ ଶ୍ରବଣ କରିବାକୁ ପଡ଼ିବ ସ୍ତୁତିକୁ ସ୍ମରଣ କରିବାକୁ ପଡ଼ିବ ଆମେମାନେ ସେଟା କହିବେ ମହାରାଜ ସେଟା କହୁଛନ୍ତି ରାଧନ ମହାରାଜ ତାହା କହୁଥିଲେ ବାଣୀ ଗୁଣାନ କଥନେ ଶ୍ରବଣ କଥା ଯେଉଁ ସେ ରହିଥିଲେ ଭୋଗ ଐଶ୍ୱର୍ଯ୍ୟ ଭୋଗ କରୁଥିଲେ ଅନେକ ଐଶ୍ୱର୍ଯ୍ୟ ରହିଛି କେତେ ଭୋଗ ରହିଛି ସବୁଠାରୁ ସବୁଠାରୁ ରିଚେଷ୍ଟ ବ୍ୟକ୍ତି ସବୁଠାରୁ ଧନୀ ବ୍ୟକ୍ତିଙ୍କର ସେମାନେ ହେଉଛନ୍ତି ପୁତ୍ର ଧନର କୌଣସି ଅଭାବ ନାହିଁ କିନ୍ତୁ ସେ ଧନଟା କିନ୍ତୁ ଆଗରୁ ବ୍ୟବହାର କରୁଥିଲେ କିଭଳି କରୁଥିଲେ ନା ଇନ୍ଦ୍ରକୃତିରେ ସେ ଧନ ବ୍ୟବହାର କରୁଥିଲେ ନିଜର ଇନ୍ଦ୍ରକୃତି କରୁଥିଲେ ସେ ଧନ ନେଇକିରି କିନ୍ତୁ ବର୍ତ୍ତମାନ କିନ୍ତୁ ଭଗବାନଙ୍କ କୃପାଳାପ କଲେ ନାରଦଙ୍କ କୃପାଳାପ କଲେ ସେତେବେଳେ ସେ କହୁଛନ୍ତି ସେ ଧନର ପ୍ରକୃତ ଉପଯୋଗ ହେଉଛି ସେ ଧନକୁ ଭଗବାନ ସେବାରେ ଲଗାଇବା ଏକ ସବୁ ଚଳାଇବେ ସ୍ତୁତି ସବୁ କରିବେ ତେଣୁ ବର୍ତ୍ତମାନ ସେ କହୁଛନ୍ତି ଯେ ଭଗବାନଙ୍କ ତତ୍ତ୍ୱକୁ ଜାଣିବା ଯେ ଯେତେ ତତ୍ତ୍ୱକୁ ହେଲେ ମଧ୍ୟ ଭଗବାନଙ୍କର ପୂର୍ଣ୍ଣ ଭାବରେ ଭଗବାନଙ୍କୁ ଜାଣିବା ଏହା ସମ୍ଭବ ନୁହେଁ ତେଣୁ ଯେଉଁମାନେ ବହୁତ ପ୍ରକୃତରେ ଜାଣିଛନ୍ତି ସେମାନେ ଜାଣନ୍ତି ବାସୁଦେବ ସର୍ବମିତି ସ ମହାତ୍ମା ଦୁର୍ଲଭ ଭଗବତା ସପ୍ତମ ଅଧ୍ୟାୟରେ ଭଗବାନ କଥା କହୁଛନ୍ତି ଯେ ବହୁନାମ ଜନମାନନ୍ତେ ଜ୍ଞାନବାନ ମହାତ୍ମା ତେବେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ ଜ୍ଞାନୀମାନେ ଅନେକ ଜନମାନ ବିତେଇବାକୁ ପଡ଼େ କାରଣ ସେମାନେ ଭକ୍ତିର ଆଶ୍ରୟ ହେଇନାହାନ୍ତି ଯଦିଓ ଜ୍ଞାନ ବିଷୟରେ ଭକ୍ତି ସେମାନେ ଗ୍ରହଣ କରିଛନ୍ତି ଶୁଦ୍ଧ ଭକ୍ତିକୁ ଆଶ୍ରୟ କରିନାହାନ୍ତି ସେଥିପାଇଁ ଅନେକ ଜନ ବିତେଇବାକୁ ପଡ଼ୁଛି ବହୁନାମ ଜନ୍ମନା ମହାନ୍ତି ସେତେବେଳେ ସେ ଜାଣିପାରନ୍ତି ଯେଉଁମାନେ ଜ୍ଞାନବାନ ବ୍ୟକ୍ତି ସେମାନେ ମାଙ୍କ ପଦ୍ଧତି ଭଗବାନଙ୍କ ପାଦରେ ଆଶ୍ରୟ ନିଅନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ କାରଣ ସେ ଜାଣନ୍ତି ବାସୁଦେବ ସର୍ବମିତି ସବୁକିଛିର ମୂଳ ହେଉଛନ୍ତି ବାସୁଦେବ ତେଣୁ ଏଇ କଥା ଯେଉଁମାନେ ଜାଣନ୍ତି ସେମାନେ ହେଉଛନ୍ତି ମହାତ୍ମା ସ ମହାତ୍ମା ସୁଦୁର୍ଲଭ ସେଭଳି ମହାତ୍ମା ବହୁତ ଦୁର୍ଲଭ ଖାଲି ଦୁର୍ଲଭ ନସୁ ଦୁର୍ଲଭ ବହୁତ ଦୁର୍ଲଭ କୋଟି ସବୁ ମହାତ୍ମା ଭାଗବତ ଷଷ୍ଠ ସ୍କନ୍ଧରେ ପରିକ୍ଷିତ ମହାପିତା କହୁଛନ୍ତି ମୁଗ୍ଧାନ ସିଦ୍ଧାନ ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା କୋଟି ସବୁ ମହାମୁନି ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଜ୍ଞାନୀମାନଙ୍କ ଉର୍ଦ୍ଧ୍ୱରେ ମୁକ୍ତାନା କୋଟି ଜ୍ଞାନୀ ମଧ୍ୟ ହଏ ଏକଜନ ମୁକ୍ତ ଚୈତନ୍ୟ ଚଟ୍ଟନାଥ ବର୍ଣ୍ଣନା କରାଯାଇଛି ସବୁ ଜ୍ଞାନୀମାନେ ମୁକ୍ତ ହୁଅନ୍ତି ନାହିଁ ଗୋଟିଏ ଜ୍ଞାନୀ ଭିତରେ ଜଣେ ମୁକ୍ତ ହୁଅନ୍ତି ତେଣୁ ସେଭଳି ମୁକ୍ତାନା ସେଭଳି ମୁକ୍ତମାନଙ୍କ ଉର୍ଦ୍ଧ୍ୱରେ ହେଉଛନ୍ତି ସିଦ୍ଧାନା ମୁକ୍ତାନା ହେଉଛି ସିଦ୍ଧାନା ସିଦ୍ଧାନା କରନ୍ତୁ ମାନେ ନା ଯେଉଁମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରନ୍ତି ପାତଞ୍ଜଳି ପର୍ଯ୍ୟ ରହିଛି ଯମ ନିୟମ ଆସନ ପ୍ରାଣାୟାମ ଧ୍ୟାନ ଧାରଣା ଇତ୍ୟାଦି ସବୁ ରହିଛି ଏହିଭଳି ଭାବରେ ସମାଧି ସ୍ତରକୁ ଯାଆନ୍ତି ସେମାନେ କିଛି କିଛି ଯୋଗ ସିଦ୍ଧି ପ୍ରାପ୍ତ ହୁଅନ୍ତି 18 ସିଦ୍ଧି ରହିଛି ତା ଭିତରେ ମୁଖ୍ୟ ହେଉଛି 8 ସିଦ୍ଧି ମାଣିମା ଲଗ୍ନା ଇତ୍ୟାଦି ତେଣୁ ଯେଉଁମାନେ ମୁକ୍ତାନା ଯେଉଁମାନେ ମୁକ୍ତିପ୍ରାପ୍ତ ହୁଅନ୍ତି ତାଙ୍କଠାରୁ ଉର୍ଦ୍ଧ୍ୱରେ ହେଉଛନ୍ତି ସିଦ୍ଧାନା ମୁକ୍ତାନାମ ବି ସୀତାରାମ କିନ୍ତୁ ତାଙ୍କଠାରୁ ଉଭୟ ରହୁଛନ୍ତି ନାରାୟଣ ପରାୟଣ ଯେଉଁମାନେ ଭଗବାନଙ୍କ ଭକ୍ତ ନାରାୟଣ ପରାୟଣ ମୁକ୍ତାନାମ ସୀତାରାମ ନାରାୟଣ ପରାୟଣ ସୁଦୃଢ଼ ପ୍ରଶାନ୍ତ ଆତ୍ମା ନାରାୟଣ ପରାୟଣ ଯେଉଁମାନେ ଯେଉଁମାନେ ଭଗବାନଙ୍କ ଭକ୍ତ ସେଭଳି ପାଇବା ବହୁତ ଦୁର୍ଲଭ ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା ସେମାନେ ହେଉଛନ୍ତି ପ୍ରଶାନ୍ତ ଆତ୍ମା ମୁକ୍ତିମାନେ ମୁକ୍ତମାନେ ଯେଉଁ ଜ୍ଞାନୀମାନେ ମୁକ୍ତ ହୋଇଛନ୍ତି ସେମାନେ ମଧ୍ୟ ପ୍ରଶାନ୍ତ ନୁହନ୍ତି ଯେଉଁମାନେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ସେମାନେ ମଧ୍ୟ ପ୍ରଶାନ୍ତ ନୁହନ୍ତି କିନ୍ତୁ ଯେଉଁମାନେ ଭକ୍ତ ଶୁଦ୍ଧ ଭକ୍ତ ସେମାନେ ହେଉଛନ୍ତି ପ୍ରଶାନ୍ତ କାହିଁକି ନା ତାଙ୍କର କୌଣସି କାମନା ନାହିଁ କର୍ମୀର ବା ମୁକ୍ତିର ଜ୍ଞାନୀର ମୁକ୍ତି କାମନା ରହିଛି କର୍ମୀର ଭୋଗ କାମନା ରହିଛି ସିଦ୍ଧି ଯୋଗୀର ସିଦ୍ଧି କାମନା ରହିଛି କିନ୍ତୁ ଭକ୍ତର ଭକ୍ତର କିଛି କାମନା ନାହିଁ ଯେଉଁ ରହିଛି ଭକ୍ତି ମୁକ୍ତି ସିଦ୍ଧିକାମୀ ସକଳ ଶାନ୍ତ କୃଷ୍ଣ ମୁକ୍ତ ନିଷ୍କାମ ଦୈବ ଶାନ୍ତ ଯେଉଁମାନେ ଭଗବାନ ଭକ୍ତ ସେମାନେ ହେଉଛନ୍ତି ସୁଦୃଢ଼ ପ୍ରଶାନ୍ତ ଆତ୍ମା ତେଣୁ ସେଭଳି ଆତ୍ମା କୋଟି ସ୍ୱରୂପୀ ମହାମୁନି ପରିକ୍ରମାର କୌଣସି ଗ୍ରହଛନ୍ତି ଏ ମହାମୁନି ଏଭଳି ସୁଦୃଢ଼ ପ୍ରଶାନ୍ତ ଆତ୍ମା କୋଟି ଲୋକରେ ନହିଁ ପାଇବା ବଡ଼ କଷ୍ଟ ଆମ ଭାରତବର୍ଷରେ 125 କୋଟି ଲୋକ ଅଛନ୍ତି ତାଙ୍କ ଭିତରୁ 125 ଜଣ ପାଇବା ମଧ୍ୟ ନିଷ୍ପତ୍ତି କୋଟିଶ୍ୱରୀ ମହାମୁନି ଯେଉଁମାନେ ପ୍ରକୃତ ଶୁଦ୍ଧ ଭକ୍ତ ତେଣୁ ଯେଉଁ ଏ ତତ୍ତ୍ୱରେ ଯେଉଁମାନେ ଜାଣନ୍ତି ଭଗବାନଙ୍କୁ ସେମାନଙ୍କୁ ଭାଗବତ ତାଙ୍କର ସବୁ ସ୍ତୁତି ସବୁ ରହିଛି ଯେଉଁମାନେ ପ୍ରକୃତ ତତ୍ତ୍ୱବିତ୍ ସେମାନେ ଭଗବାନଙ୍କର ଐଶ୍ୱର୍ଯ୍ୟ ଭଗବାନଙ୍କର ଯେତେ ଗୁଣ ସବୁ ରହିଛି ଯେତେ ଲୀଳା ରହିଛି ଏସବୁ ଯେତେବେଳେ ସେମାନେ ଚିନ୍ତା କରନ୍ତି ସେତେବେଳେ ସେମାନେ କହନ୍ତି ପ୍ରକୃତିରେ ଆମେ କିଛି ଜାଣିନୁ ଯେଉଁମାନେ ଉନ୍ନତ ଭକ୍ତ ସେମାନେ କହନ୍ତି ପ୍ରକୃତିରେ ଆମେ କିଛି ଜାଣିନୁ ଭଗବାନର ତତ୍ତ୍ୱ ଭୀଷ୍ମଦେବଙ୍କର ଗୋଟିଏ ଆମେ ଉଦାହରଣ ଦେବା ଅନେକ ଉଦାହରଣ ରହିଛି ଆମେ ଗୋଟିଏ ଉଦାହରଣ ଦେବା ଯେତେ ପାଣ୍ଡବମାନେ ଯୁଦ୍ଧରେ ଜୟଲାଭ କଲେ ମହାଭାରତ ଯୁଦ୍ଧରେ ଜୟଲାଭ କଲେ କିନ୍ତୁ ଜୟଲାଭ କରିକି ମଧ୍ୟ ଯୁଧିଷ୍ଠିର ମହାରାଜ ତାଙ୍କ ମନରେ ଶାନ୍ତି ଆସି ପ୍ରାପ୍ତ ହୋଇପାରୁନାହାନ୍ତି ସେ ବହୁତ ଶୋକ କରୁଛନ୍ତି ଅର୍ଜୁନଙ୍କର ମୋହ ଦୂର ହୋଇଗଲା ଭଗବତ ଗୀତା ଶ୍ରବଣ କରି ଭଗବାନ ଠାରୁ ଅନ୍ତିମରେ ସେ ପାଇବେ ନଷ୍ଟ ମୋହ ସ୍ମୃତି ଲକ୍ଷ୍ୟ ସାଧାରଣ ସ୍ଥିତସ୍ମୃତି ଲୋକ ସନ୍ଦେହ କରି ସେ ବଚନ ଦେବ ଭଗବତ ଗୀତା ଅଷ୍ଟମଧ୍ୟାୟରେ ଅଷ୍ଟାଦଶ ଅଧ୍ୟାୟରେ ଅନ୍ତିମରେ ଅର୍ଜୁନ ଭଗବାନ କହିଛନ୍ତି ତାଙ୍କର ମୋହ ଦୂର ହୋଇଯାଇଛି କିନ୍ତୁ ଭଗବତ ଗୀତା ମଧ୍ୟ ଯୁଧିଷ୍ଠିର ମହାରାଜ ଶ୍ରବଣ କରିଛନ୍ତି ମହାଭାରତ ଯୁଦ୍ଧରେ ଯେତେବେଳେ ଭଗବାନ ଭଗବତ ଗୀତା କହୁଛନ୍ତି ସେନାର ଉଭୟ ମଧ୍ୟ ଦୁଇ ପକ୍ଷ ସେନାଙ୍କ ମଧ୍ୟରେ ଭଗବାନ ତାଙ୍କ ରଥକୁ ସ୍ଥାପନ କରି ଅର୍ଜୁନଙ୍କ ରଥକୁ ସ୍ଥାପନ କରି ଯେଉଁ ଭଗବତ ଗୀତା କହିଛନ୍ତି ବଳଦେବ ଯୁଦ୍ଧ ତାଙ୍କର ମେସେଜ କହୁଛନ୍ତି ଏହାର ଉଦ୍ଦେଶ୍ୟ ହେଉଛି ଯେ ଭଗବତ ଗୀତା ଯେଉଁ କହିଛନ୍ତି ଏ କାହାକୁ ଗୋପନରେ କହିନାହାନ୍ତି କାହାକୁ ଗୋପନରେ କହିନାହାନ୍ତି ଯେ ଯେମିତି ଭଗବତ ଗୀତା ଭଗବାନ କହିଲେ ଅର୍ଜୁନଙ୍କୁ ନା ସମସ୍ତଙ୍କ ସାମ୍ନାରେ 11 କୋଟି ସୈନ୍ୟ ପାଣ୍ଡବମାନଙ୍କ ପକ୍ଷରେ କା ପାଖରେ କୌରମାନଙ୍କ ପକ୍ଷରେ ପାଣ୍ଡବମାନଙ୍କ ପକ୍ଷରେ 7 ଅକ୍ଷୋଣୀ ସୈନ୍ୟ ଗୋଟିଏ ଅକ୍ଷୋଣୀ ସୈନ୍ୟଙ୍କର ସଂଖ୍ୟା କେତେ 2,18,700 40 ଲକ୍ଷରୁ ଉର୍ଦ୍ଧ ସୈନ୍ୟ ସେଠି ଉପସ୍ଥିତ ଅଛନ୍ତି ତେଣୁ ଭଗବାନ ଯେଉଁ ଭଗବତ ଗୀତାର ଜ୍ଞାନ ଦେଉଛନ୍ତି ସମସ୍ତଙ୍କୁ ଲକ୍ଷ୍ୟ କରି କୁହାଯାଇଛି ଆମ ଶିଶୁ ରାଧାକୃଷ୍ଣ ଶର୍ମାରେ କୁହନ୍ତି ଆମେ ଏତିକି ଲୋକ ବସେ କଥା ଶୁଣିବା ପାଇଁ ଲାଉଡ଼ସ୍ପିକର ଦରକାର ହେଉଛି 40 ଲକ୍ଷ ଲୋକ ଶୁଣିବା ପାଇଁ କେତେ କିଭଳି ଲାଉଡ଼ସ୍ପିକର ଦରକାର ତେଣୁ ଭଗବାନ ଯେଉଁ କଥା କହୁଛନ୍ତି ମେଘ ଗମ୍ଭୀରା ଗିରା କରି କୁହାଯାଇଛି ଯେମିତି ଗଡ଼ଗଡ଼ି ମାନିଲେ ସମସ୍ତ ତ୍ରିଭୁବନ କମ୍ପି ଯାଉଛି ସେଭଳିଆ ଭଗବାନ ସେଇଭଳିଆ କଥା କହୁଛନ୍ତି, ସମସ୍ତେ ଶୁଣୁଛନ୍ତି, ଯୁଧିଷ୍ଠିର ମଧ୍ୟ ଶୁଣୁଛନ୍ତି, ଭଗବତ ଗୀତା ଜ୍ଞାନ ଯୁଧିଷ୍ଠିର ମଧ୍ୟ ଶୁଣୁଛନ୍ତି, ଶହେ ମାଇଲ ଦୂରରେ ରହିକରି ସଂଜୟ ଶୁଣୁଛନ୍ତି ସେ କଥା, ଏବଂ ଧୃତରାଷ୍ଟ୍ର ସେ କଥା କହୁଛନ୍ତି, ଭଗବତ ଗୀତା ଜ୍ଞାନ ଦେଉଛନ୍ତି। ଇତିହାସ ବାସୁଦେବଶ୍ଚ ପାର୍ଥଶ୍ଚ ମହାତ୍ମନ ସମ୍ବାଦ ଶ୍ରୋଷମ ଅଦ୍ଭୁତମ ରୋମାଂଚନମ ଅନ୍ତିମରେ ସଂଜୟ କଥା କହିଛନ୍ତି। ଶହେ ମାଇଲ ଦୂରରେ ରହିକି ମଧ୍ୟ ସଂଜୟ ଶ୍ରବଣ କରୁଛନ୍ତି, ତ୍ରିଲୋକରେ ତ୍ରିଭୁବନରେ ସମସ୍ତେ ଭଗବାନ କଥା ଶ୍ରବଣ କରୁଛନ୍ତି। ଭଗବତ ଗୀତା ଏକାଦ ସନ୍ଧ୍ୟାରେ ଅର୍ଜୁନ ଭଗବାନ ସ୍ତୁତି କରୁଛନ୍ତି, ସେଥିରେ ସେ କହୁଛନ୍ତି ସେ କଥା, ସମସ୍ତେ ମୁନି ଋଷିମାନେ ସମସ୍ତେ ଭଗବାନ ପ୍ରଣାମ କରୁଛନ୍ତି। ତସ୍ମାତ୍ ତେ ନ ନମେରନ୍ ମହାତ୍ମନ ଗରିବ ସେ ବ୍ରହ୍ମତ୍ୟାଗେ ଅନନ୍ତ ଦେବେଶ ଜଗନ୍ ନିବାସ ତୁମକ୍ଷର ସତ ପରମ ତତ୍। ସମସ୍ତ ମୁନି ଋଷିମାନେ ଦେବତାମାନେ ସମସ୍ତେ ଭଗବାନଙ୍କ ସ୍ତୁତି କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ତାଙ୍କୁ ପ୍ରଣାମ ଜଣାଉଛନ୍ତି, ସମସ୍ତେ ଭଗବତ ଗୀତାର ଜ୍ଞାନ ଶ୍ରବଣ କରୁଛନ୍ତି, ଶୁଣିଛନ୍ତି। କିନ୍ତୁ ଯୁଧିଷ୍ଠିର ମହାରାଜ ଭଗବତ ଗୀତାର ଜ୍ଞାନ ଶ୍ରବଣ କରିକି ମଧ୍ୟ ତାଙ୍କର ଶୋକ ଦୂର ହେଲାନି, ଯଦିଓ ସେ ବିଜୟ ଲାଭ କଲେ ଏବଂ ଅନ୍ତିମରେ ଯେତେବେଳେ ସମସ୍ତ ପାଣ୍ଡବ ଏବଂ କୌରବମାନଙ୍କ ପ୍ରତି ଜଳ ତର୍ପଣ କରାଗଲା, ଜଳ ତର୍ପଣ କରା ସାରିଲା ପରେ ମଧ୍ୟ ଭଗବାନ କୃଷ୍ଣ ଯୁଧିଷ୍ଠିର ମହାରାଜଙ୍କୁ ବହୁତ ସାନ୍ତ୍ୱନା ଦେଇଛନ୍ତି, କିନ୍ତୁ ହେଲେ ମଧ୍ୟ ଯୁଧିଷ୍ଠିର ମହାରାଜଙ୍କର ଶାନ୍ତ ହୋଇପାରୁନା, ଯୁଧିଷ୍ଠିର ମହାରାଜ ଶୋକ ଦୂର ହୋଇପାରୁନାହିଁ। ତେଣୁ ଭଗବାନ ଯୁଧିଷ୍ଠିର ମହାରାଜଙ୍କୁ ନେଇକି ଯାଇଛନ୍ତି ଭୀଷ୍ମଦେବଙ୍କ ପାଖକୁ। ମହାଭାରତ ଶେଷ ହୋଇଯାଇଥିଲେ ମଧ୍ୟ ଭୀଷ୍ମଦେବ ସରାସନରେ ଶୟନ କରିଛନ୍ତି, ଚାଳିଶ ଦିନରୁ ଉର୍ଦ୍ଧ ସେ ସରାସନରେ ରହିଛନ୍ତି। ତେଣୁ ସବୁ ପାଣ୍ଡବମାନେ ଭଗବାନ ଏବଂ ମୁନି ଋଷିମାନେ ଧୌମ ଇତ୍ୟାଦି ମୁନି ଋଷିମାନେ ସମସ୍ତେ ଯାଇଛନ୍ତି, ପହଞ୍ଚନ୍ତି, ବ୍ୟାସଦେବଙ୍କୁ ଯାଇଛନ୍ତି, ସୁଖଦେବ ମଧ୍ୟ ସେଠି ଯାଇଛନ୍ତି, ଏବଂ ଭୀଷ୍ମଦେବ ତାଙ୍କୁ ଉପଦେଶ ଦେଉଛନ୍ତି, ଧର୍ମରାଜକୁ ରକ୍ଷା କରି ସମସ୍ତଙ୍କୁ ଜ୍ଞାନ ଦେଉଛନ୍ତି, ଜ୍ଞାନ ପ୍ରଦାନ କରୁଛନ୍ତି। ସେଇଠି ସେ କହୁଛନ୍ତି, ଅହୋ ଅନ୍ୟାୟମ ଅହୋ କଷ୍ଟମ ଯଦ୍ ଦ୍ୱିୟମ ଧର୍ମନନ୍ଦନା, ଜଣେ କେତେବେଳେ ଦୁଃଖ ପାଏ, ଜଣେ କେତେବେଳେ କଷ୍ଟ ପାଏ, ସରକାରଙ୍କ ଦଣ୍ଡ ପ୍ରଭାବ କ'ଣ କରନ୍ତି, ଯେଉଁମାନେ ସରକାରଙ୍କ ନିୟମକୁ ଭଙ୍ଗ କରନ୍ତି। ତେଣୁ ଏଇ ଉତ୍ପେଜନରେ ଯେଉଁମାନେ ଦୁଃଖ କଷ୍ଟ ପାଆନ୍ତି ତାର କାରଣ ହେଉଛି ବକ୍ତୃ ସ୍ୱାମୀ ସିନ୍ଧୁରେ ବର୍ଣ୍ଣନା କରାଯାଇଛି, କିଛି ଲୋକ କୌଶଳ କହିଛନ୍ତି, ତିନୋଟି କାରଣ ଜଣେ ଦୁଃଖ ପ୍ରାପ୍ତ ହେଉଛନ୍ତି, ଉପେଷଣ ପ୍ରାପ୍ତ ହେଉଛନ୍ତି, ପାପ, ପାପ ବିଦ୍ୟା ଏବଂ ଅବିଦ୍ୟା। ପାପ ମଧ୍ୟ ଦୁଇ ପ୍ରକାର ରହିଛି, ଗୋଟେ ହେଉଛି ପ୍ରାରବ୍ଧ, ଗୋଟେ ହେଉଛି ଅପ୍ରାରବ୍ଧ। ତେଣୁ ଏ ସମସ୍ତ ଯେଉଁ ଦୁଃଖ ଜଣେ ପ୍ରାପ୍ତ ହେଉଛନ୍ତି ତାର କାରଣ ହେଉଛି ବିଭିନ୍ନ ପ୍ରକାର ପାପ କର୍ମର ଫଳସ୍ୱରୂପ ସେମାନେ ଏହି ଦୁଃଖ ପ୍ରାପ୍ତ କରୁଛନ୍ତି। କିନ୍ତୁ ପାଣ୍ଡବମାନେ କ'ଣ ଦୁଃଖ ପାପ କରିଥିଲେ କି? ପାଣ୍ଡବମାନେ ଜଣେ ହେଉଛନ୍ତି ଭଗବାନଙ୍କ ଭକ୍ତ, କିନ୍ତୁ ଭୀଷ୍ମଙ୍କର ଆଶ୍ଚର୍ଯ୍ୟ ହେଉଛନ୍ତି, ଅହୋ ନ୍ୟାୟ ଅହୋ କଷ୍ଟମ ଭାଗବତ ପ୍ରଥମ ସ୍କନ୍ଧ ନବମଧ୍ୟାରେ ଏ କଥା ଯେତେବେଳେ ପାଣ୍ଡବମାନେ ଆସୁଛନ୍ତି ସେତେବେଳେ ଦେଖିକରି ଭୀଷ୍ମଦେବଙ୍କର ସେ କଥା ଆସୁଛି, ଭୀଷ୍ମଦେବ କହୁଛନ୍ତି ସେ କଥା, ଅହୋ କଷ୍ଟମ ଅହୋ ନ୍ୟାୟ ଯଦ୍ ଦ୍ୱିୟମ ଧର୍ମନନ୍ଦନ, ଯେଉଁମାନେ ଧର୍ମରେ ଅଛନ୍ତି ସେମାନେ ତ କଷ୍ଟ ପାଉଛନ୍ତି, ଅହୋ କଷ୍ଟମ ଅହୋ ନ୍ୟାୟ ଯଦ୍ ଦ୍ୱିୟମ ଧର୍ମନନ୍ଦନ ଜୀବିତ କୃଷ୍ଣ ବିପ୍ର ଧର୍ମ ତୁମେ ପାଣ୍ଡବମାନେ ତମେ ସମସ୍ତେ ବିପ୍ରଙ୍କର ଆଶ୍ରୟ ନେଇଛ, ବ୍ରାହ୍ମଣଙ୍କର ଆଶ୍ରୟ ନେଇଛ, ଧର୍ମର ଆଶ୍ରୟ ନେଇଛ, ଏବଂ ସ୍ୱୟଂ ଭଗବାନ ଅଚ୍ୟୁତଙ୍କର ମଧ୍ୟ ଆଶ୍ରୟ ନେଇଛ, କିନ୍ତୁ ତଥାପି ତୁମ ପ୍ରତି ଏତେ ଅନ୍ୟାୟ ହେଲା, ଏତେ କଷ୍ଟ ତୁମେ ପ୍ରାପ୍ତ ହେଲ, ଅନ୍ତରେ ବିଷ୍ଣୁ ସେଟା କହୁଛନ୍ତି। ତେଣୁ ସେଠି ଯେତେ ମୁନି ବିଷ୍ଣୁ ସବୁ ଅଛନ୍ତି ସେମାନେ ଚିନ୍ତା କରୁଛନ୍ତି କ'ଣ କାରଣ, ଆର କାରଣ ଏମାନେ ତ ଧର୍ମ ଅଧର୍ମରେ ନାହାନ୍ତି, ତାହେଲେ ଏମାନଙ୍କୁ କାହିଁ ଦୁଃଖ ପ୍ରାପ୍ତ କଲେ, ଭଗବାନ ନିଜେ ତାଙ୍କ ପାଖରେ ଅଛନ୍ତି। ତେଣୁ ବିଷ୍ଣୁଦେବ କହୁଛନ୍ତି, ଯତ୍ର ଧର୍ମସୁଖ ରାଜା ଗଦା ପାଣି ପୋଖର କୃଷ୍ଣ ଶ୍ରୀ ଗାନ୍ଧୀ ଚାପ ସୁହୃ କୃଷ୍ଣ ଗୋପିକ, ଯେଉଁଠି ଧର୍ମସୁଖ ରାଜା ରହିଛନ୍ତି, ଧର୍ମରାଜ ଯୁଧିଷ୍ଠିର ମହାରାଜ ସେ ଧର୍ମଙ୍କ ପୁତ୍ର, ଧର୍ମରାଜଙ୍କ ପୁତ୍ର, ସେ କୌଣସି ଅଭିନ୍ନ ଆଚରଣ କରିବେ ନାହିଁ, ଭଗବାନ କହିଲେ ମଧ୍ୟ ତମେ ନିଜ କୁହ କଥା କିଛି କହିବେ ନାହିଁ, ନରେବା କୁଞ୍ଜରେ ବି କହିଲେ ଅସତ୍ୟମ ମତ ଯେଉଁ କୁହାଗଲା, ନରେବା କୁଞ୍ଜରେ କହିବାକୁ ସେ କହିଲେ, ନହେଲେ କହୁନଥିଲି ଭଗବାନ, ଭଗବାନ କହିଲେ ମଧ୍ୟ ତେଣୁ ମିଛ କୁହ ସେ କହିବେନି, କାରଣ ସେ ଯେଉଁ ଧର୍ମରା ସେ ହଜଙ୍କର ଆଶ୍ରୟ ନେଇପାରିବେ ନାହିଁ। ଯତ୍ର ଧର୍ମସ୍ତ ରାଜା ଯତ୍ର ଗଦାପାଣି ଭୂପୋଧର ଭୂପୋଧର ଯେ 10,000 ହାତରେ ବଳ ଧାରଣ କରିଛନ୍ତି ଭୀମ, ଯିଏକି ଜନ୍ମରେ ଏପରି ଛୋଟ ପିଲା ଥିଲେ ତାଙ୍କ ମା କୁନ୍ତୀ ଦେବୀ ଦୁର୍ଗା ଧାରଣ କରିଥିଲେ, ସେହି ସମୟରେ ଗୋଟେ ସେ ତ ବନରେ ରହିଥିଲେ, ସେହି ସମୟରେ ଗୋଟେ ସିଂହନା ଦେଇଛି, ସିଂହନା ଶୁଣିକିରି କୁନ୍ତୀଙ୍କର ଭୟ ହେଇଯାଇଛି ଏବଂ ସେ ଭୟ ହେଇଥିବାରୁ ଭୀମ ତାଙ୍କର ଗୋଡ଼କୁ ତଳେ ପଡ଼ିଯାଇଛି, ତଳେ ପଥର ବି ପଡ଼ିଯାଇଛି ଛୋଟ ପିଲା। ତେଣୁ କୁନ୍ତୀ ଦେବୀ ଯେତେବେଳେ ଜାଣିଲେ ତାଙ୍କ ଯେତେବେଳେ ଦେଖିଲେ ତାଙ୍କ ପୁଅ ତଳେ ପଡ଼ିଯାଇଛି ସେତେବେଳେ ବିପଦ ହେଇଯାଇଛନ୍ତି, କିନ୍ତୁ ଯାଇ ଦେଖିଲା ବେଳକୁ ସେ ତଳକୁ ଯେ ପଡ଼ିଯାଇଛି ତଳେ ପଡ଼ିଯାଇଛନ୍ତି, ତଳକୁ ଯାଇ ଦେଖିଲା ବେଳକୁ ତାଙ୍କ ପୁଅ ସୁରକ୍ଷିତ ରହିଛି କିନ୍ତୁ ସେ ଯେଉଁ ପଥର ଉପରେ ପଡ଼ିଛନ୍ତି ସେ ପଥରଟି ଫାଟି ଯାଇଛି, ଏତେ ଶକ୍ତି ରହିଛି ଭୀମଙ୍କର, ଛୋଟ ପିଲା ବି ଏତେ ଶକ୍ତି ରହିଛି। ତେଣୁ ଯତ୍ର ଗଦାପାଣି ଭୂପୋଧର, ଗଦାପାଣି ତାଙ୍କ ହାତରେ ଗଦା ରହିଛି, ଏ ଗଦା ଯୋଉ ଅଗ୍ନିରତ୍ନ ଦେଇଛନ୍ତି ଗଦା ତାକୁ ଦେଇଛନ୍ତି ଭଗବାନ ଦେଇଛନ୍ତି, ସେଟାକୁ ଦେଖିବାକୁ ପଡ଼ିବ ମହାଭାରତ ବର୍ଣ୍ଣନା କରାଯାଇଛି। ଯାହା ହଉ, ଏଭଳି ଗଦାପାଣି ଭୂପୋଧର ଥାଇକି ମଧ୍ୟ ପୁଣି କୃଷ୍ଣ ଶ୍ରୀ ଗାନ୍ଧୀବନ ଚାହାପନ ଗାନ୍ଧୀବନ ଯେମିତି ଅଗ୍ନିଦେବ ତାଙ୍କୁ ଦେଇଥିଲେ, ଅଗ୍ନିଦେବ ଦେଇଛନ୍ତି ବୋଲେ ଏଇ କାରଣ ଖାଣ୍ଡିବ ବନକୁ ଦହନ କରିବାରୁ ଅର୍ଜୁନ ତାଙ୍କୁ ସାହାଯ୍ୟ କରିଥିବାରୁ ଅଗ୍ନିଦେବ ତାଙ୍କୁ ଦେଇଥିଲେ, ଏ ଗାନ୍ଧୀବନକୁ ଦେଇଥିଲେ ଅର୍ଜୁନକୁ ଦେଇଥିଲେ। ତେଣୁ ଏଇ ଗାନ୍ଧୀବନ ଏତେ ପ୍ରସିଦ୍ଧ ଧନୁ ରହିଛି, ଏଭଳି ଗାନ୍ଧୀବନ ଥାଇ ଯେଉଁ ଗାନ୍ଧୀବନ ଥାଇକିରି ଦେବଲୋକକୁ ଯାଇକରି ଅର୍ଜୁନ ଅଶ୍ରମାନଙ୍କ ବିରୁଦ୍ଧରେ ତାଙ୍କୁ ରାସ୍ତ କରିଛନ୍ତି, ଦେବତାମାନଙ୍କୁ ସାହାଯ୍ୟ କରିଛନ୍ତି, ଏଭଳି ଗାନ୍ଧୀବନ କୃଷ୍ଣ ଶ୍ରୀ ଗାନ୍ଧୀବନ ଚାପ ଅର୍ଜୁନଙ୍କର ଗୋଟେ ନାମ ହେଉଛି କୃଷ୍ଣା ଅସ୍ତ୍ରୀ, ତାଙ୍କର ଅସ୍ତ୍ରୀ ରହିଛି ବା ତାଙ୍କର ଗାନ୍ଧୀବନ ଧନୁ ରହିଛି, କିନ୍ତୁ ତଥାପି ପୁଣି ଶ୍ରୀ କୃଷ୍ଣ ତତ୍ୱ ଭଗବାନ ସ୍ୱୟଂ କରିଛନ୍ତି, ଭଗବାନ କହୁଛନ୍ତି ଯୋଉଠି ମୋର ଉଦୟ ପ୍ରତିଗାମୀ ନାମେ ଭକ୍ତ ପ୍ରଣାଚନ୍ତି, ମୋର ଭକ୍ତର କେବଳ ବିନାଶ ନାହିଁ, ମୋର ଭକ୍ତ ଯେଉଁମାନେ ଆଦି ଦୁଃଖରେ ପଡ଼ନ୍ତି ସେମାନେ ଯଦି ଭଗବାନଙ୍କୁ ଡାକନ୍ତି, ଭଗବାନ ପ୍ରାର୍ଥନା କରନ୍ତି, ଭଗବାନ ପ୍ରଣତି ଜାଣନ୍ତି, ଭଗବାନ ତାଙ୍କୁ ବିପଦରୁ ମୁକ୍ତ କରନ୍ତି, ଭଗବାନଙ୍କ ସପ୍ତମ ଅଧ୍ୟାୟ ଭଗବାନ କଥା କହୁଛନ୍ତି। ଚତୁର୍ବିଧାନ ଜନା ଚକୃତି ନର୍ଜୁନ ଆତ୍ମ ଜିଜ୍ଞାସର ପ୍ରାପ୍ତି ଜ୍ଞାନିକ ଭରତ ସବ, ଯେଉଁମାନେ ଦୁଃଖରେ ପଡ଼ନ୍ତି ଯେତେବେଳେ ଭଗବାନଙ୍କୁ ସ୍ମରଣ କରନ୍ତି, ଭଗବାନଙ୍କୁ ଶ୍ଳୋକ ଅଛି ଭାଗବତରେ ଯେ ଭଗବାନ ହରି ସ୍ମୃତି ସର୍ବ ବିପଦ ବିମୋଚନା, ଭଗବାନଙ୍କର ସ୍ମରଣ କଲେ ସମସ୍ତ ବିପଦ ମୁକ୍ତ ହେଇଯିବେ। ତେଣୁ ଭୀମଙ୍କ ଭୀଷ୍ମଦେବ କହୁଛନ୍ତି ଶ୍ରୀକୃଷ୍ଣ ଭଗବାନ କୃଷ୍ଣ ତାଙ୍କ ପାଖରେ ରହିଛନ୍ତି ସବୁବେଳେ ପାଇଁ ରହିଛନ୍ତି, କିନ୍ତୁ ତଥାପି ତତୋଦୀପ ତଥାପି ଦୀପ, ତେଣୁ ଅନ୍ୟ ମନ୍ଦିର ସେମାନେ ଚିନ୍ତା କରୁଛନ୍ତି ତାହେଲେ ଆର କ'ଣ ସମାଧାନ, ଆର ଆନ୍ସର କ'ଣ। ଆପଣ ତ ନିଜେ ପ୍ରଶ୍ନ ପଚାରୁଛନ୍ତି, ଆପଣ ମହାଜନ, ଆପଣ ପ୍ରଶ୍ନ ପଚାରୁଛନ୍ତି, ଆ ପ୍ରଶ୍ନର ଉତ୍ତର କିଏ ଦେବ। ତେଣୁ ଭୀଷ୍ମଦେବ ନିଜେ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି, ନହି ଅଶ୍ୟ କରିଚିତ୍ ରାବଣ ଉମାନ ବେଦ ବିଦିଷିତାମ ଯତ୍ ଜିଜ୍ଞାସ ଯୁକ୍ତା ମୁୟନ୍ତି କବୟୋଗୀ, ଆର ଅନ୍ୟ କୌଣସି କାରଣ ନାହିଁ, ନହି ଅଶ୍ୟ କରିଚିତ୍ ରାବଣ ଉମାନ ବେଦ ବିଦିଷିତାମ, ଯେଉଁମାନେ ପ୍ରକୃତରେ ନିରଜ୍ଞ ସେମାନେ ଏକୁ ଜାଣିବେ ଯେ ଭଗବାନ ଛଡ଼ା ଅନ୍ୟ କୌଣସି କାରଣ ନାହିଁ, ଭଗବାନ ଚାହୁଁଛନ୍ତି ଏଇଭଳି ଭାବରେ ପାଣ୍ଡବମାନେ ବିପଦରେ ପଡ଼ନ୍ତୁ, ଭଗବାନ ନିଜର ଭକ୍ତମାନଙ୍କୁ ନେଇକରି ଆଦର୍ଶ ପ୍ରସ୍ତୁତ କରୁଛନ୍ତି, ସମଗ୍ର ମାନବ ସମାଜ ପାଇଁ ସେ ଉଦାହରଣ ପ୍ରସ୍ତୁତ କରୁଛନ୍ତି। ଭଗବାନ ନିକଟରେ ଭଗବାନଙ୍କୁ ଶରଣ ଗଲେ ଯେ ଜଣେ ଆଉ କୌଣସି ତାଙ୍କ ବିପଦ ଆଶ୍ରମ ତା ନୁହଁ, ବିପଦ ଆସିବ ପୁଣି ସେ ବିପଦରୁ ମୁକ୍ତ ହେବେ, ଭଗବାନ ଚାହିଁଲେ ତାଙ୍କ କୌଣସି ବିପଦ ଆସିନଥାନ୍ତା, କିନ୍ତୁ ଯେତେ ବଡ ବିପଦ ଆସିଲେ ମଧ୍ୟ ଜଣେ ଭଗବାନଙ୍କର ଭକ୍ତ ଭଗବାନ ଭକ୍ତ ଜଣେ ଭଗବାନଙ୍କର ଆଶ୍ରୟ ନେଇଛନ୍ତି ମାନେ ସେ ବିପଦରୁ ସେ ବହୁତ ସହଜରେ ମୁକ୍ତ ହେଇପାରିବେ, ଏଇ କଥା ବି ପ୍ରସ୍ତୁତ କରିବା ପାଇଁ ଭଗବାନ ସେ ଦୟା କରୁଛନ୍ତି। ତେଣୁ କୃଷ୍ଣଦେବ କହୁଛନ୍ତି ନହି ଅଶ୍ୟ କରିଚିତ୍ ରାବଣ ଉମାନ ବେଦ ବିଦିଷିତାମ ଯତ୍ ଜିଜ୍ଞାସା ଯୁକ୍ତା ମୁହ୍ୟନ୍ତି କବୟୋଗୀ, ଯଦି ଆମେ ଯେତେ ବିଦ୍ୱାନ ପ୍ରତି ହେଲେ ମଧ୍ୟ जिते भगवान बुद्ध जानिले मध्य जब विजिज्ञास होया बहुत किसी ज्ञान रही थी भगवान तो मिला सब जानती सब भी जानती समस्त वेद उपनिषद पुराण सब भी जानती किंतु तथापि मोहिनी से मन मध्य मोह हो गया देवता मन मध्य मोह हो गया भक्त मन मध्य मोह हो गया कारण भगवान तो रेगन लिया समस्त मोह हो गया भगवान को लिया तेनो नहीं बढ़िया जिते बहुत उदाहरण रही थी भागवत में এইভাবে আমরা সমস্ত কইছি নারদ মুনি মধ্যে সুতা কৌশল ভাগবত তপস সুন্দরে সে কৌশলটি প্রাচীন বলিমান কৌশলটি যে প্রজাপতি পতি সাক্ষাৎ ভগবান গিরিশো মনু দৈচা দয়া প্রজাপত্য নৈষ্টিকা সনাদয় মরিচি অত্রি অন্ধ্রসৌ পুরস্ত পুলা প্রসু ভূগু বসিষ্ঠ মদন্তা ব্রহ্মবাদিন আধ্যাত্মিক বাচস্পতো তপো বিদ্যা সমাধি পশ্চন্তি না পশ্চন্তি পশ্চন্ত পরমেশ্বর এইভাবে বিশিষ্ট জ্ঞানী ব্যক্তি মানে ভক্ত মানে সে ভগবান বিষয়ে পূর্ণভাবে ধারণা করে পারে না প্রজাপতি পতি ব্রহ্মা সাক্ষাৎ ভগবান গিরিশ মনু গিরিশ গিরিশ হচ্ছে শিবজি মনু স্বাধু মনু বা যেতে মনু অনেক বিশেষ ভাবে স্বাধু মনু যে একস্তরী যে রয়েছে তা দীর্ঘ যুগ একস্তরী দীর্ঘ যুগ সে ভগবান তথা শ্রবণে লুকিয়ে গেলে ভারত উদ্দেশ্য বর্ণনা করা যাইছে শহে বর্ষ মাত্র নেই যুগান একশক্তিতম একশক্তিতম বাস্তব প্রসঙ্গেন কোণ পরিভূত গদত্রিয় ভগবান কথা শ্রবণ করে সে তাঁর একস্তর দীর্ঘযুগ লুকিয়ে দেবে এভাবে মন এত বর্ষ কেতে বর্ষ হিসাব করুন একস্তর দীর্ঘযুগ গোটে দীর্ঘযুগ হচ্ছে কেতে তেয়াশ লক্ষ 20,000 বর্ষ তাকে একস্তরের মূল্য যেত বর্ষ সত্যি বর্ষ সাধু মনু ভগবান কথা সময় লুকিয়ে দেবে কিন্তু এত শুনে কি না সে ভগবান বিষয়ে পূর্ণভাবে জ্ঞান করি না নারদিনী কথা কৌশল প্রজাপতি পতি সাক্ষাৎ ভগবান গিরিশ মনু দক্ষা দয় প্রজাদক্ষ দক্ষা কি দক্ষ সে মধ্য ভগবানঙ্କ বিষয়ে জ্ঞান প্রাপ্ত হয়েছেন যেখানে সে প্রজাপতি হয়েছেন প্রজাপতি হয়েছেন এবং নৈষ্ঠিকা সনকাদয় সনদাদী সনক সনাতন সনন্দন সনন্দনা ওই চারিজন হচ্ছে ভগবানের জ্ঞান শক্তির অবতার স্বয়ং জ্ঞান সে ভগবান জ্ঞান অবতার হচ্ছে চারিজন চারি কুমার এবং মরিচি অত্রি অঙ্গিরস পুলক পুল ক্রতু ভৃগু বশিষ্ঠ এমানে সপ্তর্ষি এবং ইত্যাদি মদন্তা ব্রহ্মবাদ আউ কে ব্রহ্মবাদী অনেক ভগবান বিষয়ে যে জ্ঞান প্রাপ্ত হয়েছেন সমস্তে অদ্যাপি বাচস্পতো তপো বিদ্যা সমাধি পশ্চন্তি না পশ্চন্তি পশ্চন্ত পরমেশ্বর বর্তমান পর্যন্ত মধ্য ভগবান বিষয়ে পূর্ণ জ্ঞান প্রাপ্ত হই না আর অন্য কথা কম কহা তেমন মাড় দ্বারা মানিব তেমন ভগবান কেবল নমস্কার করছেন তসমৈ তুভ্যং ভগবতে বাসুদেবা বেদসে ভগবানের ভৌতিক জগত সৃষ্টি হচ্ছে ভগবান নিজকে বিস্তার করছেন প্রথমে মূল ভগবান হলে কৃষ্ণ কৃষ্ণ ঠারু বিস্তার আসছেন সে বলরাম বলরাম ঠারু চতুর্দুর্গ আসছেন বাসুদেব সংকর্ষণ রঘুন্ন অনুদ্ধ এই চতুর্দুর আসছেন ভগবান বলরাম আসছেন পুরো সেই চতুর্দুর যে সংকর্ষণ সে সংকর্ষণ ঠারু আর গোটে দ্বিতীয় চতুর্দুর আসছেন সে মধ্যে সেই বাসুদেব সংকর্ষণ প্রদ্যুম্ন এবং অনুভূত তেমনি দ্বিতীয় চতুর্দুর যে সংকর্ষণ তাঙ্কঠারু আসছেন ভৌতিক জগৎ সৃষ্টি হচ্ছে তাঙ্কঠারু আসছেন কারণ ব্যবসায়ী বিষ্ণু তার প্রথম সন্ধ্যা তৃতীয় অধ্যায়ে এটা কুয়া হচ্ছে জগৃহে পৌরুষম রূপম ভগবান মদাদিতি সম্ভূতম ষোড়শকলম আদৌ লোকস্য শিক্ষা
ଭୌତିକ ଜଗତ ସୃଷ୍ଟି କରୁଛି କାରଣ ଗୁରୁ ସେଇ ବିଷ୍ଣୁଙ୍କ ଦ୍ଵାରା ତାଙ୍କର ବିଶ୍ୱାସରୁ ଏ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି। ତେଣୁ ବର୍ତ୍ତମାନ ନରକୁବରେ ମାନିଦେବ ଭଗବାନଙ୍କୁ ଯେ ତାଙ୍କର ଯେଉଁ ଭୌତିକ ଜଗତ ସୃଷ୍ଟି କରୁଛନ୍ତି ସେଇ ଜଗତ ସୃଷ୍ଟିକର୍ତ୍ତାଙ୍କୁ ସେ ନମସ୍କାର କରୁଛନ୍ତି। ଚାରିଟି ସ୍ୱର୍ଗ ଲୋକ ସେ ସ୍ୱର୍ଗ ଲୋକ ମଧ୍ୟ ସେଇ ସୃଷ୍ଟି କରିଛନ୍ତି, ଭଗବାନ ସୃଷ୍ଟି କରିଛନ୍ତି। ତେଣୁ ତସ୍ମୈ ତସ୍ମୈ କହିବାର ଉଦ୍ଦେଶ୍ୟ ହେଉଛି ତା ପୂର୍ବରୁ ଯେଉଁ ଶ୍ଳୋକ ସବୁ କହିଲେ ଭଗବାନଙ୍କ ଶକ୍ତିର କେବେ ଅନ୍ତ ନାହିଁ, ଅନନ୍ତ ଶକ୍ତି ଧାରଣ ସେ। ତେଣୁ ସେ କହୁଛନ୍ତି ତସ୍ମୈ ତେଣୁ କରି ତସ୍ମୈ ତେଣୁ କରି ମୁଁ ଆପଣଙ୍କୁ ଦିବ୍ୟାଙ୍ଗ ଭାବରେ ଦେଇ ହେ ଭଗବାନ ଏ ସମସ୍ତ ଐଶ୍ୱର୍ଯ୍ୟର ମାଲିକ ଭଗବାନ କହୁଛି ସମସ୍ତ ଯେତେ ଐଶ୍ୱର୍ଯ୍ୟ ଅଛି ଐଶ୍ୱର୍ଯ୍ୟ ସମଗ୍ରଶ ବିଦ୍ୱେଷ ଦଶ ଶ୍ରିୟ ଜ୍ଞାନ ବୈରାଗ୍ୟ ନାମ ଅଛି ଭଗବାନ ନା ପରାଶକ୍ତି ଭଗବାନଙ୍କ ସଂଜ୍ଞା ପ୍ରଦାନ କରିଛନ୍ତି। ଯେତେ ଐଶ୍ୱର୍ଯ୍ୟ ଅଛି ଆମ ପାଖରେ କିଛି କିଛି ଐଶ୍ୱର୍ଯ୍ୟ ରହିଛି କିନ୍ତୁ ଏ ସମସ୍ତ ଐଶ୍ୱର୍ଯ୍ୟର ପୂର୍ଣ୍ଣ ଅଧିକାରୀ ଅଛନ୍ତି ଭଗବାନ। ତେଣୁ ତସ୍ମୈ ତୁଭ୍ୟଂ ଭଗବତେ ବାସୁଦେବ ବାସୁଦେବ ଏ ଯୋଉ ଚତୁର୍ଭୁହ ଚତୁର୍ଭୁହର ମୂର୍ତ୍ତି ହେଉଛନ୍ତି ବାସୁଦେବ। ତେଣୁ ସେଇ ବାସୁଦେବଙ୍କୁ ବା ବେଦ ସେ ଅର୍ଥ ହେଉଛି କ'ଣ ନା ମୂଳ ସବୁକିଛିର ମୂଳ ହେଉଛନ୍ତି ବାସୁଦେବ ସରମିତି ସବୁକିଛିର ମୂଳ ହେଉଛନ୍ତି ବାସୁଦେବ। ତେଣୁ ମୁଁ ଆପଣଙ୍କୁ ଆତ୍ମଦ୍ୱୈତ ଗୁଣେଇ ଛନ୍ନା ମହିମେ ଆପଣଙ୍କର ଏତେ ମହିମା ଅଛି ତା ଲୋକମାନେ କାହିଁକି ଜାଣିପାରୁନାହାନ୍ତି ଏତେ ଭଗବାନଙ୍କ ଶକ୍ତି ଅଛି ଏତେ ଭଗବାନଙ୍କର ଗୁଣ ଅଛି ଏତେ ଭଗବାନଙ୍କର ଯଶ ଅଛି ତଥାପି ଲୋକମାନେ କାହିଁକି ଜାଣିପାରୁନାହାନ୍ତି ଇଏ ଆସିପାରୁନ। ସୂର୍ଯ୍ୟଙ୍କର ଏତେ ଆଲୋକ ଅଛି ସମସ୍ତେ ଦେଖିପାରୁଛନ୍ତି କିନ୍ତୁ ପୁଣି କେତେଜଣ ଦେଖିପାରୁନାହାନ୍ତି ସୂର୍ଯ୍ୟଙ୍କର ଆଲୋକ କେଉଁମାନେ ଉଲୁକ ନା ଦେଖେ ଦେଶ ସୂର୍ଯ୍ୟର କିରଣ ଉଲୁକ ବା କେଚା ସେ ଦିନ ହେଲେ ଆଖି ବନ୍ଦ କରିଦେବ ସେ ସୂର୍ଯ୍ୟର ଆଲୋକ ଦେଖିପାରିବ ନାହିଁ। ସେଭଳିଆ ଭଗବାନଙ୍କର ଏତେ ଗୁଣ ରହିଛି ଏତେ ଯଶ ରହିଛି ଏତେ ଲୀଳା ରହିଛି କିନ୍ତୁ ସେ ଆଚ୍ଛନ ହେଇକି ରହିଛନ୍ତି କିଭଳି ନା ଆତ୍ମଦ୍ୱୈତ ଗୁଣେଇ ଛନ୍ନ ନହିଁ ତାଙ୍କର ଯେମିତି ସୂର୍ଯ୍ୟଙ୍କର ପ୍ରକାଶରେ ସୂର୍ଯ୍ୟଙ୍କର ଆଲୋକରେ ସୂର୍ଯ୍ୟଙ୍କ ଉତ୍ତାପରେ ମେଘ ସୃଷ୍ଟି ହେଉଛି ମେଘ ହେଉଛି କେଉଁଠୁ ଆସୁଛି ସୂର୍ଯ୍ୟଙ୍କ ଉତ୍ତାପରୁ ଆସୁଛି କିନ୍ତୁ ଏଇ ଯେଉଁ ଜଳରୁ ଯେଉଁ ବାଷ୍ପ ହେଇକି ଯେଉଁ ମେଘ ହେଉଛି ସେ ମେଘ ଦ୍ୱାରା ସୂର୍ଯ୍ୟ ଆଡ଼ୁଆଣ ହେଇଯାଉଛି ସୂର୍ଯ୍ୟକୁ ଆମେ ଦେଖିପାରୁନି ମେଘାଚ୍ଛନ୍ନ ହେଇଗଲେ ଆମେ ସୂର୍ଯ୍ୟକୁ ଦେଖିପାରିବା ନାହିଁ। ସେଇଭଳି ଭଗବାନଙ୍କର ଶକ୍ତିରେ ଏଇ ଯେଉଁ ତ୍ରିଗୁଣ ସୃଷ୍ଟି ହେଇଛି ସତ୍ୟ ରଜ ତମ ଏ ତ୍ରିଗୁଣରେ ଯେଉଁମାନେ ଅଛନ୍ତି ସେମାନେ ଭଗବାନଙ୍କୁ ଦେଖିପାରିବେ ନାହିଁ କାରଣ ଭଗବାନ ଅଛନ୍ତି ତ୍ରିଗୁଣର ଉର୍ଦ୍ଧ୍ୱରେ। ତିଭି ଗୁଣମୟୀ ଭାବି ରେବି ସର୍ବମିଦ ଜଗତ ମୋହିତ ନାବି ଜାଣନ୍ତି ଲୋକ ମାନ ଜନବ୍ୟମ ତିନି ଗୁଣ ଭିତରେ ଯେଉଁମାନେ ରହିଛନ୍ତି ସେମାନେ ଭଗବାନଙ୍କୁ ଜାଣିପାରିବେ ନାହିଁ ସେମାନେ କହିବେ ଭଗବାନ ନାହାନ୍ତି ଯଦି ବା ଅଛନ୍ତି ସେ ଥିଲେ କେବେ ଥିଲେ ସେ ଚାଲିଗଲେଣି ଏମିତି ବିଭିନ୍ନ ପ୍ରକାର କଳ୍ପନା ସବୁ ସେମାନେ କରିବେ। ଅଶୋକ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଯେମାନେ ମୂର୍ଖ ବ୍ୟକ୍ତି ନରାଧମ ଯେଉଁମାନେ ମାୟା ଜ୍ଞାନ ଥିଲେ ମଧ୍ୟ ଯାହାଙ୍କର ମାୟା ଜ୍ଞାନ ଅପହରଣ କରିନେଇଛି ଏମାନେ ସବୁ ଭଗବାନଙ୍କୁ ଜାଣିପାରିବେ ନାହିଁ କାରଣ ଇଏ ଆତ୍ମଦ୍ୱୈତ ଗୁଣେଚ୍ଛନ୍ନ ମହିମେ ଭଗବାନଙ୍କ ମହିମା ଏହିଭଳି ଭାବେ ନିଜେ ନିଜକୁ ଆଡ଼ୁଆଡ଼େ ରଖୁଛନ୍ତି। ମାୟା ଜଗନ୍ତାଚ୍ଛନ୍ନ ଅଜ୍ଞାନ ଭୋଗ୍ୟମ ନ ଲକ୍ଷ ସେ ମୃଦୁଷା ନଟୁ ନାଟ ଘର ଯଥା କୁଞ୍ଜରେ ବି ତାଙ୍କ ସ୍ତୁତିରେ ଏକ କହିଛନ୍ତି ଯେମିତି ଆମେ ଭଗବାନଙ୍କୁ ଦର୍ଶନ କରୁଛେ କିନ୍ତୁ ଯଦି ମାୟା ବା ପର୍ଦା ଯଦି ପଡ଼ିଯିବ ତାହେଲେ ଆମେ ଭଗବାନଙ୍କୁ ଦେଖିପାରିବା ନାହିଁ। ସେହିଭଳି ଭାବରେ ଭଗବାନ ତାଙ୍କର ଏଇ ତ୍ରିଗୁଣ ଦ୍ୱାରା ମୋ ଆବୃତ ହେଇକି ରହିଥାନ୍ତି ନାମ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାବୃତ ମୂଳନାଥ ଲୋକ ମହାପ ଭଗବାନ ତାଙ୍କ ଯୋଗ ମାୟା ଦ୍ୱାରା ଆବୃତ ହେଇକି ରହିଛନ୍ତି। ତେଣୁ ଯେଉଁମାନେ ଯୋଗ ମାୟାରେ ଅଛନ୍ତି ମଧ୍ୟ ସେମାନେ ଭଗବାନଙ୍କୁ ଜାଣିପାରୁନାହାନ୍ତି ଆଉ ଯେଉଁମାନେ ବହିରଙ୍ଗ ମାୟାରେ ଅଛନ୍ତି ସେମାନଙ୍କ କଥା କ'ଣ କହିବା ତ୍ରିଗୁଣ ଭିତରେ ଯେଉଁମାନେ ଅଛନ୍ତି ତାଙ୍କ କଥା କ'ଣ କହିବା। ତେଣୁ ଆପଣ ଆତ୍ମଦ୍ୱୈତ ଗୁଣେଇ ଛନ୍ନ ମହିମେ ତେଣୁ ବ୍ରହ୍ମଣେ ନମଃ ଆପଣ ସେଇ ପରମ ବ୍ରହ୍ମ ଭଗବାନଙ୍କର ଯେଉଁ ରହିଛି ତତ୍ତ୍ୱବିତ୍ମାନେ ଭଗବାନ ଏହିଭଳି ଭାବରେ ଜାଣନ୍ତି ବ୍ରହ୍ମେତି ପରମାତ୍ମେତି ଭଗବାନ ଶବ୍ଦ ଦେଇ
ভগবান প্রাথমিক জ্ঞান হচ্ছে ব্রহ্ম জ্ঞান। ব্রহ্ম কহিলে ভগবান শরীর অঙ্গ কান্তি, ভগবান শরীর অঙ্গ কান্তি দ্বারা ভগবান আচ্ছা নেই রয়েছেন। তেমন ভক্তমান প্রার্থনা করতে আপনার এই আপনার যে অঙ্গকান্তি অপসরাই দিও, অঙ্গকান্তি দূরেই দিও, যা ফলে আমি আপনার দর্শন করিপার। এইভাবে বিভিন্ন প্রকার প্রার্থনা সব রয়েছে। তেমন ভগবান তাঁর যে জ্যোতি রয়েছে, শরীর জ্যোতি রয়েছে, সেই জ্যোতি দ্বারা ভগবান আবৃত হয়ে রয়েছে। তেমন সেই ব্রহ্ম ভগবান, সেই ব্রহ্ম তাপরে আসছেন পরমাত্মা। ব্রহ্ম অনুরূপ পরমাত্মা হচ্ছে পরমাত্মা অনুভূতি এবং আত্মানুভূত হচ্ছে ভাগবত অনুভূতি। তেমন কেবল মু নমস্কার করছি, এই নমস্কার হচ্ছে বহুত মূল্যবান, বহুত গুরুত্বপূর্ণ। তেমন ভগবদ্গীতা অন্তিমে ভগবান চারোটি সূত্র দিয়েছেন ভগবান জাঁয়া, সে চারোটি সূত্র মূল সূত্র হচ্ছে নমস্কার করা। মন্মনা ভব মত মজ্জাজি মা নমস্কুরু, সর্বৃহত্তম সবটা বৃহত্তম জ্ঞান হচ্ছে এইটা অন্তিমে ভগবান সেটা কৌশল। মন্মনা ভব মনে মতো চিন্তা কর, কেমিতে মনে চিন্তা করা, মন তো ভগবান পাখে যাওনি, মন সবুলে চারিআড়ে অন্য ইতর বিষয়ে ধাবমান হচ্ছে। ভগবান যেত চেষ্টা কলে জপ করা আরম্ভ কলা মন চাললা, তাহলে ভগবান পাখে আর রহব দূরক চাল। যে কথা অর্জুন কহিলে চঞ্চল মি মহাকৃষ্ণ প্রমাতি বড় দৃঢ়, এত চঞ্চল এত পাগল তাকে নিগ্রহ করা তাকে কন্ট্রোল করা অসম্ভব। কিন্তু ভগবান কহিলেন সম্ভব হব, অসংশয় মহাভাব মন দুর্নিগ্রহ কারণ অভ্যাস কিন্তু পন্তে বৈরাগ্য বুঝতে মনকু নিয়ন্ত্রণ করা সম্ভব, অভ্যাস করা পড়ে। তেমন কেমিতে আমি ভগবান মনকু ভগবান বিষয়ে মনে চিন্তা করা, মাননা ভাব কেমিতে হওয়া না মাদ ভক্ত, ভগবান ভক্ত হলে আমি ভগবান বিষয়ে চিন্তা করিপারে মনে চিন্তা করিপার। তেমন ভগবান ভক্ত কোণ এত সহজ কি মাদ ভক্ত, বিভিন্ন প্রকার ভক্তের লক্ষণ অছি, কনিষ্ঠ ভক্ত, মধ্যম ভক্ত, উত্তম ভক্ত, যোগ মিশ্রা ভক্ত, কর্ম মিশ্রা ভক্ত, জ্ঞান মিশ্রা ভক্ত, এমনি অনেক প্রকার ভক্ত রয়েছে। কিন্তু কেমিতে আমি ভগবান ভক্ত হওয়া না মর জাগি, মোর জাগন কর, অর্চনা কর, পূজা অর্চনা কর, হরে কৃষ্ণ হরে কৃষ্ণ 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 হরে হরে, হরে রাম হরে রাম রাম, মোর জাগন কর, পূজা কর না, সেটা কোণ এত সহজ কি ভগবান পূজা। মন্দির অর্চনা করাপরে পরিচর্যা, তেমন কলিযুগের আমি কেমি ভগবান অর্চনা করা, কেমি যাদন করা না, কিছু করি নপারে কেবল মা নমস্কার, কেবল মতো নমস্কার কর। সময় ভগবদ্গীতা একাদশ অধ্যায়ে অর্জুন কৌশল কাহিঁকি লোক মানে আপনার নমস্কার করুনা, ষোলটি কারণ দিয়েছেন, তসমাতে নমেরন মহাত্মন গরীয়সে ব্রহ্মন্তি আদিতত্ত্বে অনন্ত দেবেশ জগন নিবাস তমাঞ্চলন সদত পরম জগৎ। সুদর্শন তাঁর ভাষায় কৌশল ষোলটি কারণ দিয়েছেন কাহিঁকি আমি ভগবানকে নমস্কার করা। তেমন অন্তিমে অর্জুন ভগবান হাজার পূজা নমস্কার করছেন, বায়ুর্যমগ্নি বরুণ শশাঙ্ক প্রজাপতি প্রমিতামহ নমো নমস্তে সহস্রপুত্র পুনশ্চ ভূয়োপি নমো নমস্তে নম পুরস্তা অথ পুস্তকস্তে নমস্তে তুষাবত এব সর্ব সর্বং সমাপ্নো ততোচি সর্ব। এইভাবে ভাবে মন্ত্রী অর্জুন ভগবানকে নমস্কার করছেন। তেমন নরকদ্বার এবং মন্দির ভগবান নমস্কার করছেন, তেমন আমি মধ্যে ভগবান নমস্কার জানি আমার কথাকে বিশ্রাম দেওয়া। জয় শ্রী ভাগবত কি জয় শ্রী গোপাল মহারাজ কি জয় শ্রী গুরুদেব কি আনন্দ কোটি বৈষ্ণবন্দ কি তাই গৌতম আনন্দে।
ଜୟ ଶ୍ରୀ ଗୋପାଳ।